প্রিয় বন্ধু, প্রভু যীশুঙ্ক নামে আপনার অভিনন্দন জনাও। হৃদয়ের শান্তি ও আনন্দ নিমন্তে আসন্তু পরমেশ্বরঙ্ক জীবন্ত ও সত্য বাক্য উপরে আধারিত সন্দেশ শুনন্তু।
জীবনদাতাম প্রিয় যীশুঙ্কর হাত ধরি মু চালুথিবি, যদি বা ন যায় কেহি মো সাথিরে তাঙ্ক হাত ধরি মু চালিবি, যদি বা ন যায় কেহি মো সাথিরে তাঙ্ক হাত ধরি মু চালিবি। মো পাই ক্রুশরে যীশু প্রাণ দেলে, মো মুকতি পাই সে ব্যথা সহিলে, সেই তো প্রথমে মোতে প্রেম কলে, মুকি তাঙ্কু প্রেম ন করিবি, সেই তো প্রথমে মোতে প্রেম কলে, মুকি তাঙ্কু প্রেম ন করিবি। দিনে মো জীবন দুঃখ নিরাশারে ভরি রহিথিলা পাপ অন্ধকারে, যীশুঙ্ক পরশে দূর হেলা সবু, তাঙ্ক মহা দয়া কি ভুলিবি, যীশুঙ্ক পরশে দূর হেলা সবু, তাঙ্ক মহা দয়া কি ভুলিবি। যীশুঙ্ক শ্রীমুখ চাহি মু রহিবি, তাঙ্ক মৃদু স্বর সদা মু শুণিবি, তাঙ্কু পাশে রাখি জীবন কাটিবি, শেষে তাঙ্ক পাশে মু রহিবি, তাঙ্কু পাশে রাখি জীবন কাটিবি, শেষে তাঙ্ক পাশে মু রহিবি, শেষে তাঙ্ক পাশে মু রহিবি,
ରହିବି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧୁର ନାମରେ ଈଶ୍ୱରଙ୍କ ସମ୍ପର୍କୀୟ ଆଲୋଚନାର ପଞ୍ଚମ ଅଧିବେଶନକୁ ଆପଣଙ୍କୁ ସ୍ୱାଗତ ଜଣାଏ। ଆମେ ଈଶ୍ୱରଙ୍କ ମୌଳିକ ଗୁଣସମୂହ ବିଷୟରେ ସମ୍ୟକ ଆଲୋଚନା କରିଛୁ। ଆଜି ତାଙ୍କର ନୈତିକ ଗୁଣସମୂହରୁ କିଛି ଆଲୋଚନା କରିବା। ନୈତିକ ଗୁଣସମୂହ ହେଉଛି ସେହି ଚରିତ୍ର ସମୂହ ଯାହା ଈଶ୍ୱରଙ୍କ ସୃଷ୍ଟି ସହ ତାଙ୍କ ସମ୍ପର୍କ ପରିପ୍ରେକ୍ଷୀରେ ତାଙ୍କର ନିଜର ଅଟେ। ଈଶ୍ୱର ଚାହାନ୍ତି ମନୁଷ୍ୟ ମଧ୍ୟ ଏହି ଗୁଣଗୁଡ଼ିକର ଅଧିକାରୀ ହେଉ, ତେଣୁ ଏହି ଗୁଣଗୁଡ଼ିକୁ ବିସ୍ଥାପନଯୋଗ୍ୟ ଗୁଣ କୁହାଯାଏ। ଅବଶ୍ୟ ମନୁଷ୍ୟ ଶତକଡ଼ା ଶହେ ଭାଗ ଏହି ଗୁଣର ଅଧିକାରୀ ହୋଇନପାରେ, ମାତ୍ର କିଛି ଅଂଶ ତ ପାଇପାରିବ। ପ୍ରଥମ ଗୁଣ ହେଲା ସିଦ୍ଧ ପବିତ୍ରତା। ଈଶ୍ୱରଙ୍କ ସିଦ୍ଧ ପବିତ୍ରତାରେ ତିଳେ ହେଲେ ଅପବିତ୍ରତା ନାହିଁ। ସେ ପାପ କରିପାରିବେ ନାହିଁ କି ପାପକୁ ସହ୍ୟ କରିପାରିବେ ନାହିଁ। ସେ ପାପଶୂନ୍ୟ ସିଦ୍ଧତା। ପବିତ୍ରତା ହେଉଛି ଈଶ୍ୱରଙ୍କ ଆଭ୍ୟନ୍ତରୀଣ ଚରିତ୍ର, ଓ ଏହା ମଧ୍ୟ କାହାରିଠୁ ସେ ଉଧାରି ଆଣିନାହାନ୍ତି। ସେ ଯାହା ସବୁ ଚିନ୍ତା କରନ୍ତି, କୁହନ୍ତି ଓ କରନ୍ତି, ସେଥିରେ ସେ ସମ୍ପୂର୍ଣ୍ଣ ପବିତ୍ର ଭାବେ କରନ୍ତି। ଶାସ୍ତ୍ରର କେତେକ ଅଂଶ ଅନୁଧ୍ୟାନ କଲେ ଜଣାଯାଏ, ପବିତ୍ରତା ଶାସ୍ତ୍ରର ଏକ ମୁଖ୍ୟ ବିଷୟବସ୍ତୁ ଅଟେ। ଲେବୀୟ ପୁସ୍ତକର କେତେକ ମୁଖ୍ୟ ଶବ୍ଦ ମଧ୍ୟରୁ ପବିତ୍ରତା ଏକ ଶବ୍ଦ ଅଟେ। ଏହା 45 ଥର ଏହି ପୁସ୍ତକରେ ବ୍ୟବହୃତ ହୋଇଛି। ଲେବିୟ 19:2 ଲେଖାଯାଏ, ତୁମ୍ଭେମାନେ ପବିତ୍ର ହେବ କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ପବିତ୍ର ଅଟୁ। ଈଶ୍ୱର ଇସ୍ରାଏଲୀୟମାନଙ୍କୁ ଆଜ୍ଞା ଦେଲେ ଯେ ସେ ଯେପରି ପବିତ୍ର ସେମାନେ ସେହିପରି ପବିତ୍ର ହୁଅନ୍ତୁ। ମୋଶା ଓ ଇସ୍ରାଏଲ ସନ୍ତାନଗଣର ଗୀତରେ ଏପରି ଗୀତ ଥିଲା, ଯେଉଁଠି ସଦାପ୍ରଭୁଙ୍କୁ ପବିତ୍ରତାରେ ଆଦରଣୀୟ ବୋଲି କୁହାଯାଇଛି। ସଦାପ୍ରଭୁ ନିଜେ କହନ୍ତି ଯେ ସେ ଉର୍ଦ୍ଧ ଓ ପବିତ୍ର ସ୍ଥାନରେ ବାସ କରନ୍ତି, ତାଙ୍କ ନାମ ମଧ୍ୟ ପବିତ୍ର। ଈଶ୍ୱରଙ୍କ ଚକ୍ଷୁ ଏତେ ପବିତ୍ର ଯେ ସେ ମନ୍ଦ ଦେଖିପାରନ୍ତି ନାହିଁ, ସେ ଏତେ ପବିତ୍ର ଯେ ତାଙ୍କୁ 3 ପବିତ୍ର 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 ବିଭିନ୍ନ ସ୍ଥାନରେ କୁହାଯାଇଛି। ପିତା ପୁତ୍ର ଓ ପବିତ୍ରାତ୍ମାଙ୍କ ପାଇଁ 3 କୁହାଯାଇଛି। ମୁକ୍ତିପ୍ରାପ୍ତ ଲୋକମାନେ ପବିତ୍ରତାର ସୌନ୍ଦର୍ଯ୍ୟରେ ପ୍ରଭୁଙ୍କୁ ଉପାସନା କରିବା ଆବଶ୍ୟକ। ଈଶ୍ୱର ପ୍ରଥମେ ମସାଙ୍କ ନିକଟରେ ନିଜ ପବିତ୍ରତା ପ୍ରକାଶ କରିଥିଲେ, ତତ୍ପରେ ମିଶରର ବନ୍ଧନରୁ ମୁକ୍ତି ଉଦିତ ହେଲା। ଯୋଶୁଙ୍କଠାରେ ମଧ୍ୟ ପ୍ରଥମେ ପବିତ୍ରତା ବିଷୟ ପ୍ରକାଶ ହୋଇଥିଲା, ତତ୍ପରେ ଜିରିହ ପ୍ରାଚୀର ଉପରେ ବିଜୟ ହୋଇଥିଲା। ଯିଶାୟଙ୍କୁ ପ୍ରଥମେ ପବିତ୍ରତାର ଦର୍ଶନ ଦିଆଯାଇଥିଲା, ତତ୍ପରେ ଭାବବାଣୀ କହିବା ପାଇଁ ତାଙ୍କୁ ପଠାଗଲା। ସିନାଇ ପର୍ବତରେ ପବିତ୍ରତା ଈଶ୍ୱରଙ୍କ ପ୍ରକାଶ ସ୍ୱରୂପ ଥିଲା, ତତ୍ପରେ ସମାଗମ ତମ୍ବୁର ପ୍ରଶାସନ କଥା କୁହାଯାଇଥିଲା। ଆବାସ ତମ୍ବୁର ପବିତ୍ର ସ୍ଥାନ ମହାପବିତ୍ର ସ୍ଥାନରେ ପବିତ୍ରତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ବଳି ପବିତ୍ର ହେବା ଉଚିତ। ପ୍ରଭୁଙ୍କ ପ୍ରାଙ୍ଗଣରେ ସେବାକାରୀ ଯାଜକ ପବିତ୍ର ହେବା ଉଚିତ। ଈଶ୍ୱରଙ୍କ ସିଂହାସନ ଓ ପର୍ବତ ପବିତ୍ର ଅଟେ। ପ୍ରଭୁ ଯୀଶୁଖ୍ରୀଷ୍ଟ ସମ୍ପୂର୍ଣ୍ଣ ପବିତ୍ର, ପବିତ୍ରାତ୍ମାଙ୍କ ନାମ ହିଁ ତାଙ୍କ ଚରିତ୍ରକୁ ସୂଚାଏ। ତ୍ରିତ୍ୱ ପରମେଶ୍ୱର ପବିତ୍ର ଅଟନ୍ତି, ତେଣୁ ପବିତ୍ରତା ବିନା ତାଙ୍କର ଦର୍ଶନ ଅସମ୍ଭବ। ପିତା ପବିତ୍ର ଅଟନ୍ତି, ପୁତ୍ର ପବିତ୍ରତାର ନମୁନା ଅଟନ୍ତି। ବିଶ୍ୱାସୀମାନେ ଯେପରି ପବିତ୍ର ଜୀବନଯାପନ କରନ୍ତି, ସେଥିପାଇଁ ପବିତ୍ର ଆତ୍ମା ସାହାଯ୍ୟ କରନ୍ତି। ପ୍ରଭୁ ଯୀଶୁ କହିଲେ, କିନ୍ତୁ ସେହି ସାହାଯ୍ୟକାରୀ ଅର୍ଥାତ୍ ଯେଉଁ ପବିତ୍ର ଆତ୍ମାଙ୍କୁ ପିତା ମୋ ନାମରେ ପ୍ରେରଣ କରିବେ, ସେ ତୁମମାନଙ୍କୁ ସମସ୍ତ ବିଷୟ ଶିକ୍ଷା ଦେବେ, ଆଉ ମୁଁ ତୁମମାନଙ୍କୁ ଯାହା ଯାହା କହିଅଛି ସେହିସବୁ ତୁମମାନଙ୍କୁ ସ୍ମରଣ କରାଇବେ। ଈଶ୍ୱର ଯେ ସମ୍ପୂର୍ଣ୍ଣ ପବିତ୍ର, ସେ ବିଶ୍ୱାସୀକୁ ପବିତ୍ର ହେବାକୁ ଆଜ୍ଞା ଦିଅନ୍ତି, ଯେପରି କେହି କହିପାରିବେ ନାହିଁ ଯେ ପାପପୂର୍ଣ୍ଣ ଜଗତରେ ଜଣେ ମନୁଷ୍ୟ ପକ୍ଷରେ ଏହା ଅସମ୍ଭବ। ସେଥିପାଇଁ ପୁତ୍ରଙ୍କୁ ନମୁନା ହିସାବରେ ସଦାପ୍ରଭୁ ପରମେଶ୍ୱର ରଖିଲେ। ପ୍ରଭୁ ଯୀଶୁ ଜଗତରେ ସମ୍ପୂର୍ଣ୍ଣ ମନୁଷ୍ୟ ରୂପରେ ରହି ମଧ୍ୟ ପାପରହିତ ଜୀବନ କାଟିଥିଲେ ଆମର ଉତ୍ସାହ ପାଇଁ। ଆମେ ଯେପରି ଏକୁଟିଆ ମନୋଭାବ ପୋଷଣ କରି ନିରୁତ୍ସାହିତ ନ ହେଉ, ସେଥିପାଇଁ ବ୍ୟବହାରିକ ଜୀବନରେ ପବିତ୍ର ଜୀବନ କାଟିବା ପାଇଁ ପବିତ୍ରାତ୍ମାଙ୍କ ସହାୟତା ଦେଲେ। ପବିତ୍ର ବାକ୍ୟ, ପ୍ରଭୁ ଯୀଶୁଙ୍କ ରକ୍ତ ଓ ପବିତ୍ରାତ୍ମାଙ୍କ ସହାୟତା ଆମକୁ ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ପବିତ୍ର ଜୀବନ କାଟିବା ପାଇଁ ସାହାଯ୍ୟ କରେ। ଏବ୍ରି 2:11 ଲେଖାଯାଏ, ଯେଣୁ ଯିଏ ପବିତ୍ର କରନ୍ତି ଓ ଯେଉଁମାନେ ପବିତ୍ରୀକୃତ ହୁଅନ୍ତି ସେମାନେ ସମସ୍ତେ ଏକ ପିତାଙ୍କର ସନ୍ତାନ, ସେଥିନିମନ୍ତେ ସେ ସେମାନଙ୍କୁ ଭ୍ରାତା ବୋଲି କହିବାକୁ ଲଜ୍ଜିତ ନୁହନ୍ତି। ଏହା ଈଶ୍ୱରଙ୍କ ନୈତିକ ଗୁଣ ହୋଇଥିବାରୁ ଆମେ ଆଜ୍ଞାବହ ସନ୍ତାନ ପରି ସମସ୍ତ ଆଚରଣରେ ପବିତ୍ର ହୋଇପାରିବୁ। ଦ୍ୱିତୀୟ ନୈତିକ ଗୁଣ ହେଲା ସିଦ୍ଧ ଧାର୍ମିକତା। ଧାର୍ମିକତା ହେଉଛି ପାପ ବିରୁଦ୍ଧରେ ପବିତ୍ରତାର କାର୍ଯ୍ୟ। ଈଶ୍ୱରଙ୍କ ପବିତ୍ରତା ଦାବି କରେ ପାପର ବିଚାର ହେବା ଆବଶ୍ୟକ ଓ ପାପୀ ଦଣ୍ଡ ପାଇବା ଆବଶ୍ୟକ। ଏହି ଦଣ୍ଡ ହେଉଛି ଈଶ୍ୱରଙ୍କ କାର୍ଯ୍ୟକାରୀ ଧାର୍ମିକତା ଓ ନ୍ୟାୟ। ଧାର୍ମିକତା ହେଉଛି ନ୍ୟାୟ ଓ ଯଥାର୍ଥ ଭାବେ ଏକ ପବିତ୍ର ଈଶ୍ୱରଙ୍କ ତାଙ୍କ ସୃଷ୍ଟି ପ୍ରତି ବ୍ୟବହାର। ଧାର୍ମିକତା ହେଉଛି ନିଜର ସୃଷ୍ଟି ସହ ଈଶ୍ୱରଙ୍କ ପବିତ୍ରତାର ନ୍ୟାୟ ସହ ବ୍ୟବହାର। ଏହି ନ୍ୟାୟ ଉଭୟ ଦଣ୍ଡ ଓ ପୁରସ୍କାରରେ ଦେଖାଯାଏ। ଈଶ୍ୱରଙ୍କ ଧାର୍ମିକତା ବିଷୟରେ ଶାସ୍ତ୍ରାଂଶର ସମର୍ଥନ ଆମେ ଦେଖୁ, ତାହାଙ୍କ କର୍ମ ସିଦ୍ଧ କାରଣ ତାହାଙ୍କ ସକଳ ପଥ ନ୍ୟାୟ। ସେ ବିଶ୍ୱସ୍ତ ଓ ଅଧର୍ମରହିତ ପରମେଶ୍ୱର, ସେ ଧାର୍ମିକ ଓ ସରଳ ଅଟନ୍ତି। ସମଗ୍ର ପୃଥିବୀର ବିଚାରକର୍ତ୍ତା କି ନ୍ୟାୟ ବିଚାର କରିବେ ନାହିଁ, ସଦାପ୍ରଭୁ ଧାର୍ମିକତାରେ ବିଚାର କରିବେ। ସୁସମାଚାର ମାଧ୍ୟମରେ ଈଶ୍ୱରଙ୍କ ଧାର୍ମିକତା ପ୍ରକାଶିତ ହୋଇଛି। ସଦାପ୍ରଭୁଙ୍କର ବିଚାର ସତ୍ୟ ଓ ଯଥାର୍ଥ। ସଦାପ୍ରଭୁ ଧର୍ମମୟ। ଧର୍ମ ଓ ନ୍ୟାୟ ବିଚାର ସଦାପ୍ରଭୁଙ୍କ ସିଂହାସନର ଭିତ୍ତିମୂଳ। ଏହା ଈଶ୍ୱରଙ୍କ ନୈତିକ ଗୁଣ ହୋଇଥିବା ହେତୁ ବିଶ୍ୱାସୀ ମଧ୍ୟ ଧାର୍ମିକତାର ଜୀବନ କାଟିପାରିବ। ଏହା ସମ୍ଭବପର ଖ୍ରୀଷ୍ଟଙ୍କ ହେତୁ। ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କ ପ୍ରତିମୂର୍ତ୍ତିରେ ବିଶ୍ୱାସୀ ଜୀବନରେ ନୂତନ ସ୍ୱଭାବ ଧାର୍ମିକତା ଓ ସତ୍ୟର ପବିତ୍ରତାରେ ସୃଷ୍ଟ ହୋଇଅଛି। ଈଶ୍ୱରଙ୍କ ସିଦ୍ଧ ପବିତ୍ରତା ଓ ଧାର୍ମିକତା ଅଛି। ଆମେ ଯେଉଁମାନେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁ ଓ ତାଙ୍କ ହେତୁ ଈଶ୍ୱରଙ୍କ ସନ୍ତାନ ହୋଇଛୁ, ଆମେ ପବିତ୍ରତା ଓ ଧାର୍ମିକତାରେ ଆଚରଣ କରିପାରିବୁ। ଦ୍ୱିତୀୟ କରନ୍ଥୀୟ 5:21 ପଦରେ ଲେଖାଯାଏ, ଯାହାଙ୍କଠାରେ ପାପର ଲେଶମାତ୍ର ନଥିଲା ତାହାଙ୍କୁ ସେ ଆମ୍ଭମାନଙ୍କ ନିମନ୍ତେ ପାପ ସ୍ୱରୂପ କଲେ, ଯେପରି ଆମ୍ଭେମାନେ ତାହାଙ୍କ ଦ୍ୱାରା ଈଶ୍ୱରଙ୍କ ଧାର୍ମିକତା ସ୍ୱରୂପ ହେଉ। ପବିତ୍ର ଓ ଧାର୍ମିକ ଈଶ୍ୱର ଆମକୁ ପବିତ୍ରତା ଓ ଧାର୍ମିକତାରେ ଆଚରଣ କରିବା ପାଇଁ ସାହାଯ୍ୟ କରନ୍ତୁ। ତାହାଙ୍କର ଅନୁଗ୍ରହ ଆପଣଙ୍କ ସହବର୍ତ୍ତୀ ହେଉ।
ଆଶା କରୁ ପ୍ରସ୍ତୁତ ସନ୍ଦେଶରୁ ଆପଣ ନିଶ୍ଚୟ ଉପକାର ପାଇଛନ୍ତି। ଅଧିକ ଜାଣିବା ପାଇଁ ଆପଣ ଆମର ୱେବସାଇଟ୍ www.gbetministries.org ଲଗ୍ଇନ୍ କରିପାରିବେ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।